ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଇଣ୍ଟରନେଟ୍ ରେଡ଼ିଓ କାର୍ଯ୍ୟକ୍ରମ ପ୍ରଜ୍ଞାବାଣୀକୁ ସ୍ୱାଗତ କରୁଛି। ମୁଁ ଦେବାଶିଷ ମହାପାତ୍ର। ଆଜି ଆମେ ଆଲୋଚନା କରିବା ସମାସ ବିଷୟରେ। ସମାସ କହିଲେ ଆମେ ବୁଝିବା ଯେ ପରସ୍ପର ସମ୍ବନ୍ଧ ଥିବା ଦୁଇ ବା ଦୁଇର ଅଧିକ ପଦକୁ ଏକ ପଦରେ ପରିଣତ କରିବାର ନାମ ସମାସ। ଏହାକୁ ମଧ୍ୟ ଆମେ କହିପାରିବା ଯେ ପରସ୍ପର ସମ୍ବନ୍ଧ ଥିବା ଏକାଧିକ ପଦକୁ ଯିଏ ଏକ ପଦ କରିଥାଏ ତାହାକୁ ସମାସ କୁହାଯାଏ। ସମାସ ସଂକ୍ଷେପରେ ଭାବ ପ୍ରକାଶ କରିଥାଏ। ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ ସାଧାରଣତଃ ଛଅ ଭାଗରେ ବିଭକ୍ତ କରାଯାଇଥାଏ। ସେଗୁଡ଼ିକ ହେଲା ତତ୍ପୁରୁଷ ସମାସ, କର୍ମଧାରୟ ସମାସ, ଦ୍ୱିଗୁ ସମାସ, ଦ୍ୱନ୍ଦ୍ୱ ସମାସ, ବହୁବ୍ରୀହି ସମାସ ଏବଂ ଅବୟୀଭାବ ସମାସ। ତତ୍ପୁରୁଷ ସମାସ କହିଲେ ଆମେ ବୁଝୁ ଦ୍ୱିତୀୟ ଠାରୁ ସପ୍ତମୀ ପର୍ଯ୍ୟନ୍ତ ବିଭକ୍ତିଯୁକ୍ତ ବିଶେଷ୍ୟ ପଦ ସହିତ ବିଶେଷ୍ୟ କିମ୍ବା ବିଶେଷଣ ପଦର ସମାସ ହୋଇ ପରପଦର ଅର୍ଥର ପ୍ରାଧାନ୍ୟ ଯଦି ରହେ ତେବେ ତାହା ତତ୍ପୁରୁଷ ସମାସ। ପୂର୍ବପଦର ବିଭକ୍ତିକୁ ନେଇ ଏହି ସମାସ ଛଅ ପ୍ରକାରର, ଯଥା ଦ୍ୱିତୀୟ ତତ୍ପୁରୁଷ, ତୃତୀୟ ତତ୍ପୁରୁଷ, ଚତୁର୍ଥୀ ତତ୍ପୁରୁଷ, ପଞ୍ଚମୀ ତତ୍ପୁରୁଷ, ଷଷ୍ଠୀ ତତ୍ପୁରୁଷ ଏବଂ ସପ୍ତମୀ ତତ୍ପୁରୁଷ। ଦ୍ୱିତୀୟ ତତ୍ପୁରୁଷ ପୂର୍ବପଦରେ ଥିବା ଦ୍ୱିତୀୟ ବିଭକ୍ତିର ଲୋପ ହୋଇ ଯେଉଁ ସମାସ ହୁଏ ତାହାକୁ ଦ୍ୱିତୀୟ ତତ୍ପୁରୁଷ ସମାସ କୁହାଯାଏ। ଉଦାହରଣ, ମନକୁ ଛୁଆଁ, ମନ ଛୁଆଁ, ଘରକୁ ମୁହାଁ, ଘର ମୁହାଁ, ଚରଣକୁ ଆଶ୍ରିତ, ଚରଣାଶ୍ରିତ, ବିଦ୍ୟାକୁ ପ୍ରାପ୍ତି, ବିଦ୍ୟା ପ୍ରାପ୍ତି। ତୃତୀୟ ତତ୍ପୁରୁଷ ପୂର୍ବପଦର ତୃତୀୟ ବିଭକ୍ତିର ଲୋପ ହୋଇ ଯେଉଁ ତତ୍ପୁରୁଷ ସମାସ ହୁଏ ତାହାକୁ ତୃତୀୟ ତତ୍ପୁରୁଷ ସମାସ କୁହାଯାଏ। ଉଦାହରଣ, ବିଦ୍ୟାରେ ହୀନ, ବିଦ୍ୟାହୀନ, ଭାଲୁ ଦ୍ୱାରା ଖିଆ, ଭାଲୁ ଖିଆ, ଅଗ୍ନିରେ ଦଗ୍ଧ, ଅଗ୍ନିଦଗ୍ଧ, ସର ଦ୍ୱାରା ଆହତ, ସରାହତ। ଚତୁର୍ଥୀ ତତ୍ପୁରୁଷ ପୂର୍ବପଦରେ ଥିବା ଚତୁର୍ଥୀ ବିଭକ୍ତିର ଲୋପ ହୋଇ ଯେଉଁ ତତ୍ପୁରୁଷ ସମାସ ହୁଏ ତାହାକୁ ଚତୁର୍ଥୀ ତତ୍ପୁରୁଷ ସମାସ କୁହାଯାଏ। ଆମେ ଉଦାହରଣ ଦେଖିବା, ବ୍ରାହ୍ମଣଙ୍କୁ ଦେୟ, ବ୍ରାହ୍ମଣ ଦେୟ। ସେହିପରି ଦେବଙ୍କୁ ଅର୍ପିତ, ଦେବାର୍ପିତ, ରଙ୍ଗ ନିମିତ୍ତ ମଞ୍ଚ, ରଙ୍ଗମଞ୍ଚ, ପିଇବା ପାଇଁ ପାଣି, ପିଇବା ପାଣି, ଏହିପରି ସବୁ ଶବ୍ଦଗୁଡ଼ିକୁ ଆମେ ଚତୁର୍ଥୀ ତତ୍ପୁରୁଷ ବୋଲି କହିଥାଉ। ସେହିପରି ପଞ୍ଚମୀ ତତ୍ପୁରୁଷ ଆମେ ଦେଖିବା ଯେ ପୂର୍ବପଦର ପଞ୍ଚମୀ ବିଭକ୍ତିର ଲୋପ ହୋଇ ଯେଉଁ ତତ୍ପୁରୁଷ ସମାସ ହୁଏ ତାହାକୁ ପଞ୍ଚମୀ ତତ୍ପୁରୁଷ କୁହାଯାଏ। ଏହାର ଉଦାହରଣ ଦେଖିବା, ବିଦେଶରୁ ଆଗତ, ବିଦେଶାଗତ, ଜନ୍ମରୁ ଅନ୍ଧ, ଜନ୍ମାନ୍ଧ, ଠିକ୍ ସେହିପରି ଋଣରୁ ମୁକ୍ତ, ଋଣମୁକ୍ତ, ଗଛରୁ ଝଡ଼ା, ଗଛ ଝଡ଼ା, ଇତ୍ୟାଦି ଇତ୍ୟାଦି। ବିଦେଶରୁ ଆଗତ, ବିଦେଶାଗତ, ଜନ୍ମରୁ ଅନ୍ଧ, ଜନ୍ମାନ୍ଧ, ଠିକ୍ ସେହିପରି ଋଣରୁ ମୁକ୍ତ, ଋଣମୁକ୍ତ, ଗଛରୁ ଝଡ଼ା, ଗଛ ଝଡ଼ା, ଇତ୍ୟାଦି ଇତ୍ୟାଦି। ଆମେ ଦେଖିବା ଏଥର ଷଷ୍ଠୀ ତତ୍ପୁରୁଷ ପୂର୍ବପଦର ଷଷ୍ଠୀ ବିଭକ୍ତିରୁ ଲୋପ ହୋଇ ଯେଉଁ ତତ୍ପୁରୁଷ ସମାସ ହୁଏ ତାହାକୁ ଷଷ୍ଠୀ ତତ୍ପୁରୁଷ ସମାସ କୁହାଯାଏ। ଆମେ ଉଦାହରଣ ଦେଖିବା, ଫୁଲର ବଗିଚା, ଫୁଲ ବଗିଚା, ଗାଁର ମୁଣ୍ଡ, ଗାଁ ମୁଣ୍ଡ, ପୂଜ୍ୟମାନଙ୍କର ପୂଜା, ପୂଜ୍ୟ ପୂଜା, ସେହିପରି ଛାତ୍ରମାନଙ୍କର ଆବାସ, ଛାତ୍ରାବାସ। ଆମେ ଏଥର ଆସ ଆଲୋଚନା କରିବା ସପ୍ତମୀ ତତ୍ପୁରୁଷ ବିଷୟରେ। ସପ୍ତମୀ ତତ୍ପୁରୁଷ ପୂର୍ବପଦର ସପ୍ତମୀ ବିଭକ୍ତିର ଲୋପ ହୋଇ ଅନ୍ୟ ପଦ ସହ ଯେଉଁ ତତ୍ପୁରୁଷ ସମାସ ହୁଏ ତାହାକୁ ସପ୍ତମୀ ତତ୍ପୁରୁଷ ସମାସ କୁହାଯାଏ। ଉଦାହରଣ, ବଣରେ ଭୋଜି, ବଣଭୋଜି, ରାତିରେ ଅନିଦ୍ରା, ରାତି ଅନିଦ୍ରା, ସେହିପରି ପେଡ଼ିରେ ସାହିତା, ପେଡ଼ି ସାହିତା, ଭ୍ରାତାଙ୍କଠାରେ ଭକ୍ତି, ଭ୍ରାତୃଭକ୍ତି, ଇତ୍ୟାଦି ଇତ୍ୟାଦି। ଏଥର ଆମେ ଦେଖିବା କର୍ମଧାରୟ ସମାସଟି କ'ଣ। ବିଶେଷଣ ଓ ବିଶେଷ୍ୟ ପଦକୁ ନେଇ ଯେଉଁ ସମାସ ହୋଇଥାଏ ତାହାକୁ କର୍ମଧାରୟ ସମାସ କୁହାଯାଏ। ଏହି ସମାସରେ ପରପଦର ଅର୍ଥର ପ୍ରାଧାନ୍ୟ ରହିଥାଏ, ଯେମିତିକି ସରୁ ଅଟେ ଧାନ, ସରୁ ଧାନ, ଘନ ପରି ଶ୍ୟାମ, ଘନ ଶ୍ୟାମ। ଏହି କର୍ମଧାରୟ ସମାସର ମଧ୍ୟ ବିଭିନ୍ନ ରୂପ ରହିଛି, ଯେମିତିକି ରୂପକ କର୍ମଧାରୟ, ମଧ୍ୟପଦଲୋପୀ କର୍ମଧାରୟ, ଉପମିତ କର୍ମଧାରୟ, ଉପମାନ କର୍ମଧାରୟ, ଇତ୍ୟାଦି ଇତ୍ୟାଦି। ରୂପକ କର୍ମଧାରୟ କ'ଣ ଆମେ ସେ ବିଷୟରେ ଟିକେ ଆଲୋଚନା କରିବା। ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଳ୍ପିତ ହୋଇ ସମାସ ହେଲେ ତାହାକୁ ରୂପକ କର୍ମଧାର ସମାସ କୁହାଯାଏ। ମନେରଖ, ଯାହା ବିଷୟରେ ଉପମା ଅର୍ଥାତ୍ ତୁଳନା ଦିଆଯାଏ ତାହାକୁ ଉପମେୟ କୁହାଯାଏ, ଏବଂ ଉପମେୟ ସହିତ ଯାହାର ତୁଳନା ହୁଏ ତାହାକୁ ଉପମାନ କୁହାଯାଏ। ଏହି ରୂପକ କର୍ମଧାରାର ଉଦାହରଣ ଆମେ କିଛି ଦେଖିବା। ମାତୃରୂପିଣୀ ଦେବୀ, ତାଙ୍କୁ ଆମେ କହିବା ମାତୃଦେବୀ। ସେହିପରି ଆମେ ଦେଖିବା ପ୍ରାଣ ରୂପକ ପକ୍ଷୀ, ପ୍ରାଣ ପକ୍ଷୀ। ବିଦ୍ୟା ରୂପକ ଧନ, ବିଦ୍ୟାଧନ। ମୁଖ ରୂପକ ଚନ୍ଦ୍ର, ମୁଖ ଚନ୍ଦ୍ର। ସେହିପରି ଆମେ କହିପାରିବା ଆମେ ଜଗନ୍ନାଥଙ୍କୁ କହୁ ଦାରୁ ଦେବତା, ତାଙ୍କୁ ମଧ୍ୟ ଆମେ କହୁ ଦାରୁ ରୂପକ ଦେବତା, ଦାରୁ ଦେବତା, ଇତ୍ୟାଦି ଇତ୍ୟାଦି। ଆମେ ଏଥର ଦେଖିବା ଯେ ମଧ୍ୟପଦ ଲୋପୀ କର୍ମଧାର ସମାସ କ'ଣ। ଯେଉଁ କର୍ମଧାର ସମାସର ସମସ୍ତ ପଦରେ ମଧ୍ୟବର୍ତ୍ତୀ ପଦର ଲୋପ ହୋଇଥାଏ ତାହାକୁ ମଧ୍ୟପଦ ଲୋପୀ କର୍ମଧାରୟ ସମାସ କୁହାଯାଏ। ଆମେ ଉଦାହରଣ ଦେଖିବା ସୁନାରେ ତିଆରି ମୁଦି, ସୁନା ମୁଦି। ଏଠି ଦେଖ ଯେ ତିଆରିଟି ଆମେ ଏଇ ଯେଉଁ ଶବ୍ଦଟି ସେଇଟା ଲୋପ ପାଇଯାଉଛି, ସୁନାରେ ତିଆରି ମୁଦି ହେଇଯାଉଛି ସୁନା ମୁଦି। ସେହିପରି ଗଙ୍ଗା ନାମକ ନଦୀ, ଗଙ୍ଗା ନଦୀ। ହାତ ବନ୍ଧା ଘଡ଼ି, ହାତ ଘଡ଼ି। ଦହି ମିଶ୍ରିତ ଚୂଡ଼ା, ଦହି ଚୂଡ଼ା। ଚନ୍ଦ୍ର ସଦୃଶ ମୁଖ, ଚନ୍ଦ୍ରମୁଖ। ଏହିସବୁ ଶବ୍ଦଗୁଡ଼ିକ ଲକ୍ଷ୍ୟ କର ଯେ ଏହାର ମଧ୍ୟପଦଗୁଡ଼ିକ ଲୋପ ପାଇଯାଉଛି। ସେହିଭଳି ରେଳରେ ଚାଲୁଥିବା ଗାଡ଼ି ଆମେ ତାକୁ କହୁ ରେଳଗାଡ଼ି। ଆମେ ଏଥର ଦେଖିବା ଉପମିତ କର୍ମଧାରା। ସମାସରେ ଉପମେୟ ପୂର୍ବପଦ ଓ ଉପମାନ ପରପଦ ହେଲେ ତାହାକୁ ଉପମିତ କର୍ମଧାରା ସମାସ କୁହାଯାଏ। କେତୋଟି ଉଦାହରଣ ଲକ୍ଷ୍ୟ କର, ତୁମେମାନେ ବୁଝିପାରିବ ଯେ ନର ସିଂହ ପରି, ଶବ୍ଦଟି ହେଉଛି ନର ସିଂହ। ମୁଖ ଚନ୍ଦ୍ର ପରି, ଶବ୍ଦଟି ଗୋଟିଏ ନୂଆ ଶବ୍ଦ ଆମେ ପାଇଲେ ମୁଖ ଚନ୍ଦ୍ର। ପାଦ ପଦ୍ମ ପରି, ଶବ୍ଦଟି ଆମେ ପାଇଲେ ପାଦ ପଦ୍ମ। ଏହିସବୁ ଶବ୍ଦ ବା ଉଦାହରଣ ହେଉଛି ଉପମିତ କର୍ମଧାରୟ। ଆମେ ଏଥର ଟିକେ ଆଲୋଚନା କରିବା ଉପମାନ କର୍ମଧାରୟ। ପୂର୍ବ ପଦରେ ଉପମାନ ଏବଂ ପରପଦରେ ଉପମେୟ ଉପମାନ ସହିତ ସାଧାରଣ ଧର୍ମବାଚକ ପଦର ସମାସକୁ ଆମେ ଉପମାନ କର୍ମଧାରୟ ସମାସ କହିଥାଉ। ଉଦାହରଣ ଘନ ପରି ଶ୍ୟାମ, ଘନଶ୍ୟାମ। ବରଫ ପରି ଥଣ୍ଡା, ବରଫ ଥଣ୍ଡା। ପଥର ପରି ଟାଣ, ପଥର ଟାଣ। ଚମ୍ପା ପରି ଗୋରୀ, ଚମ୍ପା ଗୋରୀ। ଚନ୍ଦନ ପରି ଶୀତଳ, ଚନ୍ଦନ ଶୀତଳ। ଏହିପରି ସବୁ ଶବ୍ଦଗୁଡ଼ିକ ଆମେ ଦେଖିବା, ଏଗୁଡ଼ିକୁ ଆମେ କହୁ ଉପମାନ କର୍ମଧାରୟ। ଆମେ କର୍ମଧାରୟ ସମାସ ବିଷୟରେ ଜାଣିଲେ ଆମେ ଏଥର ଜାଣିବା ଦୁଇଗୁ ସମାସ ବିଷୟରେ। ଦୁଇଗୁ ସମାସ କହିଲେ ଆମେ ବୁଝିବା ଯେ ଯେଉଁ ସମାସରେ ସଂଖ୍ୟାବାଚକ ଶବ୍ଦ ପୂର୍ବରେ ଥାଇ ସମସ୍ତ ପଦଟି ସମାହାର ବା ସମଷ୍ଟିକୁ ବୁଝାଏ ତାହାକୁ ଦୁଇଗୁ ସମାସ କୁହାଯାଏ। ଉଦାହରଣ କ'ଣ ନା ତ୍ରିଫଳର ସମଷ୍ଟି ବା ସମାହାର, ତାକୁ ଆମେ କହୁଛୁ ତ୍ରିଫଳା। ସେହିପରି ଆମେ କହୁଛୁ ସପ୍ତ ଋଷିଙ୍କ ସମାହାର, ତାଙ୍କୁ ଆମେ କହୁଛୁ ସପ୍ତର୍ଷି। ପାଞ୍ଚ ଅମୃତର ସମାହାର ପଞ୍ଚାମୃତ। ନବରତ୍ନଙ୍କ ସମାହାର ନବରତ୍ନ। ତେଣୁ ଗୋଟିଏ ସଂଖ୍ୟା ସହିତ ଏହି ଶବ୍ଦଗୁଡ଼ିକ ଆମେ ଯୋଡ଼ୁଛୁ, ଯେମିତିକି ସାତ ସମୁଦ୍ରର ସମାହାର ସାତ ସମୁଦ୍ର, ଇତ୍ୟାଦି ଇତ୍ୟାଦି। ଆଉ ଗୋଟିଏ ସମାସ ଆମେ ଏଥର ଆଲୋଚନା କରିବା, ତାହା ହେଉଛି ଦ୍ୱନ୍ଦ୍ୱ ସମାସ। ଯେଉଁ ସମାସରେ ପ୍ରତ୍ୟେକ ସମସ୍ୟମାନ ପଦର ଅର୍ଥର ପ୍ରାଧାନ୍ୟ ଥାଏ ତାହାକୁ ଦ୍ୱନ୍ଦ୍ୱ ସମାସ କୁହାଯାଏ। ଅନ୍ୟ ଅର୍ଥରେ କହିଲେ ପ୍ରତ୍ୟେକ ପଦର ଅର୍ଥର ପ୍ରାଧାନ୍ୟ ଥାଇ ଏକାଧିକ ବିଶେଷ୍ୟ ପଦର ମିଳନରେ ଯେଉଁ ସମାସ ଗଠିତ ହୋଇଥାଏ ତାହାକୁ ଦ୍ୱନ୍ଦ୍ୱ ସମାସ କୁହାଯାଏ। ଉଦାହରଣ ଦେଖିବା ତାହେଲେ ଯେ ଦିନ ଓ ରାତି, ଦିନ ରାତି। ଓଟି କଟିଯାଉଛି, କେବଳ ଶବ୍ଦ ହେଉଛି ନୂଆ ଶବ୍ଦଟି ଦିନ ରାତି। ସେହିଭଳି ଆମେ ଦେଖିବା ଶଙ୍ଖା ଓ ସିନ୍ଦୁର ହେଇଯାଉଛି କ'ଣ, ଶଙ୍ଖା ସିନ୍ଦୁର। ସୀତା ଓ ରାମ, ସୀତାରାମ। ରାଧା ଓ କୃଷ୍ଣ, ରାଧା କୃଷ୍ଣ। ବାପା ଓ ମା ହେଇଯାଉଛନ୍ତି ବାପା ମା। ଏଇଟା ହେଉଛି ଦ୍ୱନ୍ଦ୍ୱ ସମାସର ଉଦାହରଣ। ଆମେ ଏଥର ଦେଖିବା ବହୁବ୍ରୀହୀ ସମାସ ବିଷୟରେ। ବହୁବ୍ରୀହୀ ସମାସ କହିଲେ ଆମେ ବୁଝୁ ଯେ ଯେଉଁ ସମାସରେ ସମସ୍ତ ପଦ ସମସ୍ୟମାନ ପଦମାନଙ୍କ ମଧ୍ୟରୁ କାହାରି ଅର୍ଥକୁ ନ ବୁଝାଇ ଅନ୍ୟ ଏକ ଅର୍ଥକୁ ବୁଝାଇଥାଏ ତାହା କହୁଛି ବହୁବ୍ରୀହୀ ସମାସ। ଯେମିତିକି ଆମେ କହୁ ବୀଣା ପାଣିରେ ଯାହାର ସେ, ସେ କିଏ, ସେ ହେଉଛନ୍ତି ବୀଣା ପାଣି। ଏଠି ବୀଣା ପାଣି କୌଣସି ନାଁ ନୁହେଁ, ଏ ହେଉଛନ୍ତି ଦେବୀ ସରସ୍ୱତୀଙ୍କୁ ଆମେ ବୁଝାଉଛୁ। ତାମାନେ ଆଉ ଗୋଟିଏ ନୂଆ ଅର୍ଥ ଆମେ ପାଇଲେ। ସେହିଭଳି ଆମେ ଦେଖିଲେ ପିତ ଅମ୍ବର ଯାହାର ସେ, ମାନେ ଯିଏ ହଳଦିଆ ଲୁଗା ପିନ୍ଧିଛି ସେ କିଏ, ନା ସେ କେବଳ ପୀତାମ୍ବର, ପୀତାମ୍ବର କିଏ ନା କୃଷ୍ଣଙ୍କୁ ଆମେ ଏଠି ବୁଝାଉଛୁ। ଦଶ ଆନନ ଯାହାର ସେ, ସେ ହେଉଛନ୍ତି ଦଶାନନ। ଦଶାନନ କହିଲେ କେବଳ ଆମେ ଜଣଙ୍କୁ ବୁଝାଉ, ସେ ହେଉଛନ୍ତି ରାବଣ। ସେହିଭଳି ଆମେ ଦେଖୁଛୁ ଯେ ଚକ୍ର ପାଣିରେ ଯାହାର ସେ, ସେ ହେଉଛନ୍ତି ଚକ୍ରପାଣି। ଏ ଚକ୍ରପାଣି ଆମେ ଶ୍ରୀକୃଷ୍ଣଙ୍କୁ ବୁଝାଉଛୁ, ତା ମାନେ ଏଠି ଆଉ ଗୋଟେ ନୂଆ ଅର୍ଥକୁ ଆମେ ବୁଝାଉଛୁ, ତାହାଫଳରେ ଆମେ ଏଇଟାକୁ କହୁଛୁ ଯେ ଏଇଟା ହେଉଛି ବହୁବ୍ରୀହି ସମାସ। ଶେଷରେ ଆମେ ଆଲୋଚନା କରିବା ଅବୈଭାବ ସମାସ ବିଷୟରେ। ଅବୈଭାବ ସମାସ କହିଲେ ଆମେ ବୁଝୁ ଯେ ଯେଉଁ ସମାସରେ ଅବୟ ପଦ ପୂର୍ବ ପଦ ଭାବରେ ରହି ଅନ୍ୟ ପଦ ସହିତ ସମାସ ହୋଇଥାଏ, ସେଥିରେ ଅବୟର ଅର୍ଥ ପ୍ରାଧାନ୍ୟ ଥାଏ, ତେଣୁ ତାହାକୁ ଆମେ କହୁ ଅବୈଭାବ ସମାସ। ଯେମିତିକି ଘରକୁ ଘର ପ୍ରତି ଘର, ଥରକୁ ଥର ପ୍ରତି ଥର, ଦିନକୁ ଦିନ ପ୍ରତିଦିନ, ଏହିସବୁ ଅର୍ଥ, ଏହିସବୁ ଅର୍ଥ ବଦଳିଯାଏ ଏବଂ ଏହାର ଆମେ ଜାଣୁ ଯେ ଏଇଟା ହେଉଛି ଅବୈଭାବ ସମାସର ଉଦାହରଣ। ଏଇ ଆମେ ଏଇ ସମାସ ବିଷୟରେ ଆଜି ଆଲୋଚନା କଲେ। କେତୋଟି କଥା ତୁମେମାନେ ମନେ ରଖ ଯେ ଦୁଇ ବା ଦୁଇରୁ ଅଧିକ ପଦକୁ ଏକ ପଦରେ ପରିଣତ କରିବାର ନାମ ହେଉଛି ସମାସ। ସମାସରେ ପଦଗୁଡ଼ିକ ମିଳିତ ବା ଏକାଠି ହେବା ପରେ ଯେଉଁ ପଦ ସୃଷ୍ଟି ହୁଏ ତାହାକୁ କହନ୍ତି ସମସ୍ତ ପଦ। ଯେଉଁ ପଦଗୁଡ଼ିକର ମିଶ୍ରଣରେ ସମସ୍ତ ପଦ ଗଢ଼ା ହୁଏ ସେହି ପଦଗୁଡ଼ିକ ଗୋଟିଏ ଗୋଟିଏ ସମସ୍ୟମାନ ପଦ। ସମାସ କେତେ ପ୍ରକାରର? ସମାସ ମୁଖ୍ୟତଃ ଛଅ ପ୍ରକାରର, ତତ୍ପୁରୁଷ ସମାସ, କର୍ମଧାରୟ ସମାସ, ଦ୍ୱିଗୁ ସମାସ, ଦ୍ୱନ୍ଦ୍ୱ ସମାସ, ବହୁବ୍ରୀହି ସମାସ ଓ ଅବୈଭାବ ସମାସ। ମନେରଖ ଯେଉଁ ଅବୟ ପଦଗୁଡ଼ିକ ଧାତୁ ପୂର୍ବରୁ, ଧାତୁ ଯେଉଁ ଶବ୍ଦ ପୂର୍ବରୁ ଯୋଡ଼ା ହୋଇ ନୂଆ ଶବ୍ଦ ଗଢ଼ିଥାନ୍ତି ସେଗୁଡ଼ିକୁ ଆମେ କହୁ ଉପସର୍ଗ। ଓଡ଼ିଆ ଭାଷାରେ ସମୁଦାୟ 20 ଉପସର୍ଗର ବ୍ୟବହାର ରହିଛି। ସେହିଭଳି ମନେରଖ କୃତ୍ ପ୍ରତ୍ୟୟ ଯୋଗ ହୋଇ ଯେଉଁ ଶବ୍ଦ ଗଠିତ ହୁଏ ତାହାକୁ ଆମେ କହୁ କୃଦନ୍ତ ଶବ୍ଦ, ଏବଂ ସେହି ଶବ୍ଦକୁ ମଧ୍ୟ ଆମେ କହୁ କୃଦନ୍ତ ପଦ। ଆହୁରି ମଧ୍ୟ ମନେରଖ ଭିନ୍ନ ଭିନ୍ନ ଅର୍ଥରେ ଶବ୍ଦ ସହ ଯେଉଁ ସବୁ ପ୍ରତ୍ୟୟ ଯୋଗ ହୋଇ ନୂଆ ଶବ୍ଦ ଗଠନ କରାଯାଏ ସେହି ପ୍ରତ୍ୟୟଗୁଡ଼ିକୁ ଆମେ କହୁ ତଦ୍ଧିତ ପ୍ରତ୍ୟୟ, ଆଉ ସେହିସବୁ ତଦ୍ଧିତ ପ୍ରତ୍ୟୟ ଦ୍ୱାରା ଗଠିତ ଶବ୍ଦକୁ ଆମେ କହୁ ତଦ୍ଧିତାନ୍ତ ଶବ୍ଦ। ପ୍ରିୟ ବିଦ୍ୟାର୍ଥୀଗଣ, ଆଜି ତ ତୁମେମାନେ ଜାଣିଲ ଯେ ସମାସ କ'ଣ, ସମାସ କେତେ ପ୍ରକାରର, ସେହି ବିଷୟରେ ଆମେ ବିସ୍ତୃତ ଭାବରେ ଆଲୋଚନା କଲେ। ଆଜିର ଏହି ଅଧ୍ୟାୟକୁ ଏତିକିରେ ରଖୁଛେ, ପୁଣି ଆମେ ପରବର୍ତ୍ତୀ ଅଧ୍ୟାୟରେ ଆଉ ଏକ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା।